ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ କବିକଣ୍ଠ ନିବାସିନୀ ଉତ୍କଳ ଭାରତୀ ବାକ୍ବାଦିନୀ ବିନା ପାଣି ସରସ୍ୱତୀଙ୍କ ପ୍ରୀତି ଅର୍ଥେ ଆଦ୍ୟାଶକ୍ତି ମା ଦୁର୍ଗାଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ ବିଶ୍ୱପିତା ବିଶ୍ୱକର୍ତ୍ତା ବିଶ୍ୱସ୍ରଷ୍ଟା ପରମ ବ୍ରହ୍ମ ନାରାୟଣ ସର୍ବସ୍ମୀ ନିକାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଶ୍ରୀ ଗୁରବେ ନମ ନମ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିର୍ଣ୍ଣା ଭିର୍ଣ୍ଣନ କର୍ତ୍ତବ୍ୟ ଚକୁଳ ଚୂଡ଼ାମଣି ରକ୍ଷକୁଳ ଚୂଡ଼ାମଣି ପାଶରେ ଉଭା ଜନନୀ ଆସେ ପୁତ୍ର ଶୁଣ ମୋ ଭାରତୀ ନିର୍ଦ୍ଦୋଷ ପିତାକୁ ତ୍ୱର କରି ଅନ୍ୟାୟ ସମର ବଳେ ବଧିଲା ସଚିପତି ଗର୍ଭେ ଥିଲୁ ତୁହି ଗର୍ଭେ ଥିଲୁ ତୁହି ଦେବଗଣକୁ ବିଶ୍ୱାସ ନାହିଁ ରେ ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃ ମଣ୍ଡଳୀ ବୀର ମହିଷାସୁର ନିକଟରେ ତାର ମା କହୁଛି ରେ ପୁତ୍ର ଦେବତା ମାନଙ୍କୁ ବିଶ୍ୱାସ ନାହିଁ ସେମାନେ ତୋର ଶତ୍ରୁ ତୁ ମୋର ଗର୍ଭରେ ଥିଲୁ ଜାଣିନୁ ସ୍ୱୟଂ ଦେବରାଜ ଇନ୍ଦ୍ର ହେଉଛନ୍ତି ତୋର ପିତୃହନ୍ତା ଆଜ୍ଞା ମା ଠାରୁ ଏ କଥା ଶୁଣି ମହିଷାସୁର ଡାକିଲା ମା ମୋ ନିକଟରେ ପ୍ରକାଶ କର ଦେବରାଜ ଇନ୍ଦ୍ର କାହିଁକି ଆଉ କିପରି ମୋର ପିତାକୁ ହତ୍ୟା କଲା ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ମହିଷାସୁର ନିକଟରେ ତାର ମା କହୁଛି ଅତୀତ ଘଟଣା ଅଗ୍ନି ଦେବ ତୁଷ୍ଟ କରି ସେ ପିତା ତୋର ବାବୁ ଅଗ୍ନିଦେବ ତାଙ୍କୁ ତୁଷ୍ଟ କରି ଗୋଟିଏ ବର ଲାଭ କଲେ ବାବୁରେ ସେ ବରଟି ହେଲା ଦେବ ଦୈତ୍ୟ ଜୟୀ ପୁତ୍ର ହୋଇବ ତାଙ୍କ
ହର ହର ରେ ବାବୁ ହେବେ ତର
সে পুত্র
কণ করিব
পুর বিজয়ী হব
আচ্ছা আচ্ছা
অন্তর্গতে তাহা জানি দেব রাজ ত্রিপুর বিজয়ী হব তেমন সে প্রাসাদ কু ফেরিবা পূর্বরু তার জীবন নাটিকা সমাপন করিবা কু হব কারণ সে বঞ্চি রহি বিবাহ কলে তার পুত্রজাত হব এবং দেবতা মানকু পরাভব দেব মনরে কথা জানি নমঘবা সংগ্রাম কারণে সৈন্যবল সজ করি আজ্ঞা নিজর সৈন্যবল সজাই দেবরাজ ইন্দ্র তোর পিতা সহিত যুদ্ধ পাইঁ আসি প্রস্তুত হলে ঠিক এতিকি বেলে পিতা তোর তপস্যা শেষ করি উঠুছন্তি পাশরে তাঙ্কর খণ্ডে হেলে অস্ত্র নাহি সম্মুখে দেখি মঘবা রথ কূল সাই লালালা সেতবেলে খন্ডিয়ে হেলে অস্ত্র নথিলা সম্মুখরে দেখিলে সদর পরে ছিড়া হইছন্তি দেবরাজ ইন্দ্র এবং কানরে শুনিলে সংগ্রামর আহ্বান পিতা তোর ডাকিলে হে দেবরাজ মুঁ বর্তমান নিরস্ত্র তেণু মতে খন্ডিয়ে অস্ত্র দেলে মুঁ সংগ্রাম করিবি নিরস্ত্র জনক প্রতি আক্রমণ কলে আক্রমণ করিবা শাস্ত্র সঙ্গত নুহে তুমি পাপ অর্জন করিব তুমি মানে হলো দেবতা তেমন অন্যায় করো না দেবতা মানকর ধর্ম স্বভাব তেমন তুমি অধর্ম করো না বাচালতা ছাড়ো তুহি আরে রে পামর রে দেখি দেখিবু নিশ্চয় জীবনী পুরে পণ্ডিত মন্ডলী লক্ষ্য দেবে ইন্দ্র ডাকিলে রে দানব বাচালতা ত্যাগ করে যে শত্রু তা হাতরে অস্ত্র থাউ কিংবা ন থাউ তাকু বধ কলে দোষ নাহি এ সময়ে সম্মুখরে উভা এক নারী হস্তে তার চক চক করে তোর বাড়ি মহিলা এ অস্ত্র নেই যুদ্ধ কর বীর এই অস্ত্রে শত্রুকু যে শীঘ্র নাশ কর অস্ত্র পাই দৈত্য বীর হই হস হস ডাকিলা এ থর আস আস দেব ঈশ পরীক্ষা করিবা তুমি কেতে শক্তি ধর আজ্ঞা সংগ্রামরে হারি গলে মঘবায়ে থর রম্ভাসুর ପଡିଛି ତା ନାରୀ ଜଣଙ୍କ ନିକଟରୁ ଅସ୍ତ୍ର ଖଣ୍ଡିଏ ପାଇ ଡାକିଲା, ଦେବରାଜ ଇନ୍ଦ୍ର କାହା ବାହୁରେ କେତେ ଶକ୍ତି ଅଛି, ଏବେ ପରୀକ୍ଷା ହେଇଯାଉ। ଉଭୟଙ୍କ ମଧ୍ୟରେ ଭୀଷଣ ସମର ହେଲା ଏବଂ ସଂଗ୍ରାମରେ ହାରି ଯାଇ ପଳାୟନ କଲା ଦେବରାଜ ଇନ୍ଦ୍ର। କିଏ ଆଗୋ ନାରୀ କଲ ମହା ଉପକାର, ତୁମରି ପାଇଁ ମୋର ଜୀବନ ରକ୍ଷା ହେଲା, ଖଡ଼ଗ ଖଣ୍ଡିଏ ଦେଇନଥିଲେ ମୋ ଜୀବନ ଆଜି ଯାଇଥାନ୍ତା। କିପରି ଭାବରେ ମୁଁ ତୁମର ଋଣ ସୁଝିବି ପ୍ରକାଶ କର, ତମେ ଯାହା ଚାହିଁବ ମୁଁ ତୁମର ଅଭିଳାଷ ପୂରଣ କରିବି। ହେଲେ ସନମତ ରାଣୀ କରି ତେବେ ମୁଁ ତୁମକୁ ରାଣୀ କରି ସମାଦରେ ରାଜପ୍ରାସାଦକୁ ନେଇଯିବି। ପଣ୍ଡିତ ମଣ୍ଡଳେ ଲକ୍ଷ୍ୟ ଦେବେ, ନାରୀ ଜଣକ କହୁଛି, ହେ ଦୈତ୍ୟ କୁଳ ସାଇଁ, ମୁଁ ଜଣେ ଅନାଥିନୀ, ଆପଣ ମୋର ଯେଉଁ ଅନିନ୍ଦ୍ୟ ସୁନ୍ଦରୀ ରୂପ ଦେଖୁଛନ୍ତି ଏହା ମୋର ପ୍ରକୃତ ରୂପ ନୁହେଁ, ଆପଣ ମୋତେ ଘୃଣା କରିବେ, ମୋର ପ୍ରକୃତ ରୂପ ହେଲା ମଇଁଷି ରୂପ। ଧର୍ମ ସାକ୍ଷୀ ରଖି ମୁଁ କହୁଛି ତୁମକୁ ରାଣୀ କରିବି। ଜୀବନ ସାୟାହ୍ନ କାଳରେ ଦାନବ ମଇଁଷି କୁସାତି ପୁତ୍ର। ସହିତ ତୁ କେବେ ସୁସମ୍ପର୍କ ରଖିବୁ ନାହିଁ ଏବଂ ସେମାନଙ୍କ ଠାରୁ ତୁ ପ୍ରତିଶୋଧ ନେ। ଆଜ୍ଞା ମହିଷାସୁର ଡାକୁଛି ମା, ମୁଁ ଭାବୁଛି ତପସ୍ୟା କରି ଆଜ୍ଞା ଶକ୍ତିଙ୍କୁ ତୁଷ୍ଟ କରି ବର ଲାଭ କରିବି ଏବଂ ବର ଲାଭ କରିବା ପରେ ଇନ୍ଦ୍ର ସୁଖ ଦଳି ମନ୍ଥି ସୁଖ ଦଳି ମନ୍ଥି କରିବି ନିପାତ ଆଉ କେବେ ନ ଚଢ଼ିବ ଆଉ କେବେ ନ ଚଢ଼ିବ ଗୋଟେ ଐରାବତ ଏବେ ଗୋଟେ ଐରାବତ ଏବେ ଗୋଟେ ଐରାବତ ଇନ୍ଦ୍ରର ସୁଖକୁ ପୋଡି ଜାଳି ଛାର ଖାର କରିଦେବି ଏବଂ ତାକୁ ଆଉ କୌଣସି ଦିନ ଐରାବତ ପୃଷ୍ଠରେ ବସାଇ ଦେବି ନାହିଁ। ନନ୍ଦନ କାନନ ପାରି ଜାତ ଆଜି ଯେତେ ହୋ ଲଣ୍ଡ ଭଣ୍ଡ କରିଦେବି ବର ପ୍ରତିମାତେ ହୋ ମହିଷାସୁର ଡାକିଲା ମା ଇନ୍ଦ୍ର ନନ୍ଦନ ବନ ମୋର ସୈନ୍ୟ ମାନଙ୍କର ଆଡ୍ଡା ସ୍ଥଳୀ ହବ ତମେ ମୋତେ ଆଶୀର୍ବାଦ କର ମୁଁ ଆଦ୍ୟାଶକ୍ତିଙ୍କ ନିକଟରୁ ବର ପାଇ ଫେରି ଆସେ। ତପସ୍ୟା କରିବା ପାଇଁ ଆଜ୍ଞା ବାହାରି ଗଲା ମହିଷାସୁର ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଯାଇ ପହଞ୍ଚିଛି ଏବଂ ନିକାଞ୍ଚନ ବନରେ ବସି କଠୋର ଭାବରେ ତପସ୍ୟା କରୁଛି। ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଋତୁଚକ୍ରର ଆବର୍ତ୍ତନରେ ମହିଷାସୁର ଆଜ୍ଞା କେମିତି ତପ କରୁଛି। ଗ୍ରୀଷ୍ମ କାଳେ ଚାରି ପାଖେ ଅଗ୍ନି ସେ ଜଳାଇ ହୋ ଶୀତରେ ଶୀତଳ ବାରି ରଖେ ଚାରି ଠାଇ ହୋ ବର୍ଷାରେ ସେ ଭିଜି ଭିଜି ବସି ତପସ୍ଥାନେ ହୋ ଆଜ୍ଞାଶକ୍ତି ଆଜ୍ଞାଶକ୍ତି ଭଜୁ ଥାଏ ମନେ ହୋ କେତେ ଗ୍ରୀଷ୍ମ କେତେ ଶୀତ ହୋଇଲା ଅତୀତ ହୋ ଆସିଲା ହେମନ୍ତ ଋତୁ ପୁଣି ସେ ବସନ୍ତ ହୋ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ଗ୍ରୀଷ୍ମ କାଳରେ ଚାରିପାଖରେ ଅଗ୍ନି ଜଳାଇ ଶୀତ କାଳରେ ଚାରିପାଖରେ ପାଣି ଥୋଇ ବର୍ଷା କାଳରେ ଭିଜି ଭିଜି ସୁଧା ତୃଷାକୁ ଦୂର କରି ସଦା ସର୍ବଦା ମହାମାୟାଙ୍କର ନାମକୁ ଜପ କରୁଥାଏ। ଜଟାଜୁଟ ସମାଯୁକ୍ତା ଅର୍ଦ୍ଧେନ୍ଦୁ କୃତ ଶେଖରାମ ଲୋଚନ ତ୍ରୟ ସଂଯୁକ୍ତାଂ ପୂର୍ଣ୍ଣେନ୍ଦୁ ସଦୃଶାନନାମ ଅତସି ପୁଷ୍ପ ବର୍ଣ୍ଣାଭାଂ ସୁପତିଷ୍ଠାଂ ସୁଲୋଚନାମ ନବ ଯୌବନ ସମ୍ପର୍ଣ୍ଣା ସର୍ବାଭରଣ ଭୂଷିତା ଆଜ୍ଞା ଭକ୍ତ ସମ୍ମୁଖରେ ଆଜ୍ଞା ଶକ୍ତି ଆସି ଉପସ୍ଥିତ ହୋଇଛନ୍ତି ଡାକୁଛନ୍ତି ଭକ୍ତ ମହିଷାସୁର ପ୍ରକାଶ କରେ କଣ ତୋର ଆବଶ୍ୟକ କାହିଁକି ମୋତେ ସ୍ମରଣ କଲୁ। ଯୋଡ଼ ହସ୍ତ ହେଇ ମାଙ୍କ ଚରଣରେ ପ୍ରଣାମ କରୁଛି ମହିଷାସୁର ଦୁର୍ଗାଂ ଶିବାଂ ଶାନ୍ତ କରି ବ୍ରାହ୍ମଣୀ ବ୍ରାହ୍ମଣ ପ୍ରିୟା ସର୍ବଲୋକ ପ୍ରଣୟତି ଚ ସଦାଶିବାଂ ମଙ୍ଗଳାଂ ଶୋଭନାଂ ସୁଧାଂ ନିଷ୍କଳାଂ ପରମାଂକଳାଂ ବିଶ୍ୱେଶ୍ୱରୀଂ ବିଶ୍ୱମାତାଂ ମାଲଚଣ୍ଡିକା ପ୍ରଣମାମି ହଂଗେ। ଯଦି ଏ ଅଧମ ସନ୍ତାନରେ କରୁଣା କରିଛ ତେବେ ମୋତେ ଅମର ବର ପ୍ରଦାନ କର। ଆଜ୍ଞା, ଦୈତ୍ୟ ଠାରୁ ଯେତେବେଳେ ଏ ଅମର ବର କଥାକୁ ଶୁଣିଲେ ମା ଦୁର୍ଗା ଡାକିଲେ, ରେ ମହିଷାସୁର, ଅମର ବର ପ୍ରଦାନ କରିବା ପାଇଁ ଶକ୍ତି ମୋର ନାହିଁ। ଯଦି ଆଉ କିଛି ବର ଚାହିଁବୁ ମୁଁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି। ଚାଲି ଯାଓ ମାତା ତୁମେ ସମ୍ମୁଖ ମୋହର,
ସମ୍ମୁଖ ମୋହର, ସମ୍ମୁଖ ମୋହର,
ଦିଅ ନାହିଁ ବାଧା ସମ୍ମୁଖରୁ ତୁମେ ଚାଲି ଯାଅ, ମୁଁ ପୁନରାୟ ତପ କରେ। ମହିଷାସୁର ନିକଟରୁ ମା ଦୁର୍ଗା ଆଜ୍ଞା ଚାଲିଯିବା ପରେ ପୁନରାୟ ଆରମ୍ଭ କଲା ଦୈତ୍ୟ ତପସ୍ୟା। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମଃ ନମଃ। ଆଜ୍ଞା, ଫେରି ଆସିଲେ ଆଦ୍ୟାଶକ୍ତି ମା ଦୁର୍ଗା, ଡାକିଲେ, ରେ ଭକ୍ତ, ମତେ ଯେତେବେଳେ ଶକ୍ତି ରୂପା ବୋଲି ସମ୍ବୋଧନ କଲୁ ସେତେବେଳେ ମୁଁ ତତେ ଅପାର ଶକ୍ତି ପ୍ରଦାନ କରୁଛି। ହସିଲା ମହିଷାସୁର, ଡାକିଲା, ମା ଅମର ବର ତ ଦେଲ ନାହିଁ, ଯେଉଁ ଶକ୍ତି ବର ମତେ ଦେଲ ତାହା କ୍ଷଣ ସ୍ଥାୟୀ, ବର ନ ଦେଲ ନାହିଁ, ତମେ ଏ ସ୍ଥାନରୁ ଚାଲି ଯାଅ, ହିମନ୍ତ ବର୍ଗେ ଲକ୍ଷ୍ୟ ଦେବେ। ପୁନରାୟ ତପସ୍ୟା ଆରମ୍ଭ କଲା ମହିଷାସୁର। ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସ୍ଥିତା ନମସ୍ତସ୍ୟୈ 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 ନମଃ ନମଃ। ଆଜ୍ଞା, ପୁନରାୟ ଦୁର୍ଗା ଆସି ପହଞ୍ଚି ଯାଇଛନ୍ତି, ଡାକିଲେ, ଭକ୍ତ, ମା ବୋଲି ସମ୍ବୋଧନ କଲୁ, ଏବାରେ ତୋର ଯାହା ଇଚ୍ଛା ବର ମାଗେ। ଗୋଡ଼ ହସ୍ତ ହେଇ ବର ମାଗୁଛି ମହିଷାସୁର, କହୁଛି, ମା ଲୋ, ଗନ୍ଧର୍ବ, ଦକ୍ଷ, ରକ୍ଷ, କାହାରି ହାତରେ ମୁଁ ମରିବି ନାହିଁ। ଦେବୀ ଆଜ୍ଞା ତଥାସ୍ତୁ କଲେ, ନ ପଡ଼ିବି ଅଗ୍ନିରେ ମୁଁ, ନ ବୁଡ଼ିବି ଜଳେ ଗୋ, ତିନି ପୁରକୁ ଜିଣିବି ନିଜ ବାହୁ ବଳେ ଗୋ, ମହିଷାସୁର ଡାକିଲା, ମା ମୁଁ ଅଗ୍ନିରେ ପଡ଼ିବି ନାହିଁ, ମୁଁ ଜଳରେ ବୁଡ଼ିବି ନାହିଁ, ବାହୁ ବଳେ ତିନି ପୁରକୁ ଜିଣିବି, ଏହି ବର ମୋତେ ପ୍ରଦାନ କର। ଦରଖାସ୍ତୁ କଲେ ଡାକିଲେ ବାବୁରେ ମହିଷାସୁର କିନ୍ତୁ ନାରୀ ହସ୍ତେ ହତ ହୋଇବୁ ନିଶ୍ଚୟ ବାବୁ ଗୋଟିଏ ନାରୀ ହାତରେ ତୁ ମୃତ୍ୟୁ ବରଣ କରିବୁ ସମକି ଉଠିଲା ଦୈତ୍ୟ ମହିଷାସୁର ଡାକିଲା ମାଲୋ ତୁ ମତେ ବର ଦେବା ପରିବର୍ତ୍ତେ ଅଭିଶାପ ଦେଲୁ ଇଏ ତିନିପୁରରେ ଯେତେକ ନାରୀ ଅଛନ୍ତି ସେମାନେ ମୋର ବା କଣ କରିବେ ଯଦି ମତେ ମାରିବୁ ତୁ ମାରିବୁ କିନ୍ତୁ ମାଲୋ ମନେ ରଖିଥିବୁ ପୁତ୍ର ହନ୍ତା ରୂପେ ଯଦି ଦେଖା ଦେଉ ପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ହେବ ଦେବତା ମାନେ ଜାଣିବା ସଙ୍ଗେ ସଙ୍ଗେ ଇଏ ଜଗତବାସୀ ସମସ୍ତେ ଜାଣିପାରିବେ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଫେରି ଆସିଲା ନିଜ ରାଜ୍ୟକୁ ଦୈତ୍ୟ ମହିଷାସୁର ଏବଂ ନିଜର ସୈନ୍ୟମାନଙ୍କୁ ପ୍ରସ୍ତୁତ କରି ବାହାରି ପଡିଲା ସ୍ୱର୍ଗ ଆକ୍ରମଣ କରିବାକୁ ବିଚାରଣା କରିବା ହେବେ ଶ୍ରୋତା ମଣ୍ଡଳୀ ମହିଷାସୁରର ସୈନ୍ୟମାନେ ସିଂହ ବିକ୍ରମରେ ଆଗୁସାର ହୋଇ ଯାଇ ସ୍ୱର୍ଗରେ ପହଞ୍ଚିଗଲେ ଏବଂ ସ୍ୱର୍ଗ ରାଜ୍ୟରେ ଆରମ୍ଭ କଲେ ଅମାନୁଷିକ ଅତ୍ୟାଚାର ଏ କୁବେର ଭଣ୍ଡାର ଦେବେ ଧନପତି କୁବେରଙ୍କ ଭଣ୍ଡାରକୁ ସୈନ୍ୟମାନେ ହରଣ କରିବା ସଙ୍ଗେ ସଙ୍ଗେ ଯାଇ ଆଜ୍ଞା ବ୍ରହ୍ମପୁରୀରେ ପହଞ୍ଚିଛନ୍ତି ଡାକୁଛନ୍ତି ରେ ଧନ୍ତରା ବୁଢା ତୋ ବେଦପୋଥିକୁ କେଉଁଠି ଲୁଚେଇ ରଖିଛୁ ଆମକୁ ଦେଇଦେ ଆମେ ତାକୁ ପୋଡ଼ିଦବୁ ଆଜ୍ଞା ବ୍ରହ୍ମପୁର ଦୂର କରି ସାରି ରାକ୍ଷସ ମାନେ ଖୋଜୁଛନ୍ତି ଦେବରାଜ ଇନ୍ଦ୍ରଙ୍କୁ ଧର ଧର ମାର କାହିଁ ଗଲା ସେହି ସ୍ୱର୍ଗପୁର ଅଧୀଶ୍ୱର ଗର୍ବକୁ ତାହାର ଖର୍ବ କର ବେଗେ ଗର୍ବକୁ ତାହାର ଖର୍ବ କର ବେଗେ ବୁଝିବ ସେହି ପାମରରେ ଆଜି ବୁଝିବ ସେହି ପାମରରେ ଧର ଧର ମାର ମାର ଧ୍ୱନିରେ ପ୍ରକମ୍ପିତ ହେଉଛି ସ୍ୱର୍ଗପୁର ଅସୁର ସୈନ୍ୟମାନେ ଡାକୁଛନ୍ତି କୁଆଡେ ଗଲା ସେ ପାମର ଇନ୍ଦ୍ର ଆମର ସମ୍ମୁଖୀନ ହେଉ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଦାନବରାଜ ମହିଷାସୁର ନିର୍ଦ୍ଦେଶ ଦେଲା ଇନ୍ଦ୍ରର ନନ୍ଦନବନରେ ପଶି ଧ୍ୱଂସ କର ତାର ଐରାବତ ହସ୍ତିକୁ ନେଇ ଚାଲ ଏବଂ ତା ସହିତ ତା ଇନ୍ଦ୍ରାଣୀଙ୍କୁ ମଧ୍ୟ ବାନ୍ଧି ନେଇ ଚାଲ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ସମଗ୍ର ଦେବମଣ୍ଡଳୀ ବୀର ମହିଷାସୁରର ସମ୍ମୁଖୀନ ହୋଇ ନ ପାରି ଯିଏ ଯୁଆଡେ ପଳାଇ ଗଲେ ସମସ୍ତେ ଆଜ୍ଞା ମନରେ ଚିନ୍ତା କଲେ ଗୋଲକ ବିହାରୀ ବିଷ୍ଣୁଙ୍କୁ ଦୁଃଖ ଜଣାଇବେ ତେଣୁ ଜଣ ଜଣ ହୋଇ ବିଷ୍ଣୁଙ୍କ ନିକଟରେ ଦେବମଣ୍ଡଳୀ ସମସ୍ତେ ଯାଇ ଏକତ୍ରିତ ହୋଇଛନ୍ତି ସକାଳେ ହୋଇ ଏକ ମୁଖ ମୋକ୍ଷ ଦେବେ। ଦେବ ମଣ୍ଡଳୀର ପ୍ରାର୍ଥନାରେ ପରମ ବ୍ରହ୍ମ ନାରାୟଣ ଉପସ୍ଥିତ ହୋଇ କହୁଛନ୍ତି, ହେ ଦେବ ମଣ୍ଡଳୀ, ମହିଷାସୁରକୁ ମାରିବାକୁ ହେଲେ ଶଙ୍କର ଘରଣୀ ଗିରିରାଜ ସୁତା ମା ଦୁର୍ଗାଙ୍କୁ ମର୍ତ୍ତ୍ୟକୁ ଆଣିବା ପାଇଁ ହେବ। ଏବାରେ କିନ୍ତୁ ମା ଦୁର୍ଗା ଦଶ ଭୁଜା ହୋଇ ଆବିର୍ଭୂତା ହେବେ। ଏଇ ମୁହୂର୍ତ୍ତରେ ଆସ ସମସ୍ତେ ବସି ଦୁର୍ଗାଙ୍କ ରୂପକୁ ଧ୍ୟାନ କରି ତାଙ୍କୁ ଆବାହନ କରିବା। ପରମ ବ୍ରହ୍ମ ନାରାୟଣଙ୍କ ପରାମର୍ଶ କ୍ରମେ ଆଜ୍ଞା ଦେବତା ମାନେ ମା ଦୁର୍ଗାଙ୍କୁ ସ୍ମରଣ କରୁଛନ୍ତି। ଆଜ୍ଞା ଠିକ ଏତିକି ବେଳେ ବିରାଟ ଏକ ଆଲୋକ ବର୍ତ୍ତିକା ଦେବମଣ୍ଡଳୀ ସମ୍ମୁଖରେ ଦେଖାଗଲା। ଏ ଘଟଣା ଦେଖି ପଣ୍ଡିତେ ସମସ୍ତେ ଭୟଭୀତ ହୋଇଗଲେ। ଦେଖିଲେ ଅପୂର୍ବ ମୂର୍ତ୍ତି ସମ୍ମୁଖେ ତାଙ୍କ ନିକଟରେ ଗୋଟିଏ ଦଶ ଭୁଜା ନାରୀ ମୂର୍ତ୍ତି ଆଜି ଆବିର୍ଭୂତା ହେଲେ। ପିତାମହ ବ୍ରହ୍ମା ଡାକିଲେ, ହେ ଦେବ ମଣ୍ଡଳୀ, ସିଏ ତ ଆଉ କେହି ନୁହନ୍ତି, ସ୍ୱୟଂ ଭୁବନ ପାଳିନୀ ଆଦ୍ୟା ଶକ୍ତି ମା ଦୁର୍ଗା। ଆମ୍ଭ ମାନଙ୍କର ସ୍ମରଣରେ ମା ଦୁର୍ଗା ଆସି ଉପସ୍ଥିତା, ସଭିଏ ପ୍ରଣାମ କର। ଆନନ୍ଦିତ ଚିତ୍ତେ ଦେବ ନିଜ ନିଜ ତେଜ ପ୍ରଦାନ କଲେ ଏବଂ ଡାକିଲେ, ମା ଦେବତା ମାନଙ୍କୁ ଦୁରାଚାରୀ ରାକ୍ଷସ କବଳରୁ ରକ୍ଷା କର। ସମସ୍ତ କଥା ପିତାମହ ବ୍ରହ୍ମା ଦୁର୍ଗାଙ୍କ ନିକଟରେ ବୟାନ କଲେ। ଆଜ୍ଞା ଏସବୁ ଶୁଣି ସାରି ମା ଭବାନୀ ଡାକିଲେ, ହେ ଦେବଗଣ, ମୁଁ ଯାଉଛି ଏବଂ ପ୍ରତିଶ୍ରୁତି ଦେଇ ଯାଉଛି, ନିଶ୍ଚିତ ଭାବରେ ଦାନବକୁ ବଧ କରିବି ଏବଂ ସମସ୍ତଙ୍କର ଦୁଃଖ ଲାଘବ କରିବି। ଆଶ୍ୱାସନା ଦେଇ ଦେବଗଣଙ୍କୁ ଭବାନୀ ଭେଟିବାକୁ ଆସୁଛନ୍ତି ଦାନବ ସୈନୀ। ଆଜ୍ଞା ଏ ସମୟ ସେନାପତି ଚିକ୍ଷୁରକ ହୋଇ ଦୈତ୍ୟରାଜ ମହିଷାସୁର ପାଶେ ଉଭା ହୋଇ ନାରୀ ଏକ ଦଶ ଭୁଜା ମୂର୍ତ୍ତି ଧରି ଅଛି। ସାୟୁଧ ଶୋଭା ପାଉଅଛି ଶୋଭାସୀ ନାୟିକା ସେହି ଦୈତ୍ୟ ଅନ୍ତ ପୁରେ ଏକା କି ପାଇଁ ରହିବ ଅରଣ୍ୟ ମଧ୍ୟରେ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଚିକ୍ଷୁର ନାମକ ସେନାପତି ଯାଇ ମହିଷାସୁର ନିକଟରେ ପହଞ୍ଚି ଡାକୁଛି, ହେ ମଣିମା, ଅରଣ୍ୟ ମଧ୍ୟରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ମାମା ଭ୍ରମଣ କରୁଥିବାର ଆମ୍ଭେମାନେ ଦେଖିଲୁ। ହେ ରାଜା, ତାର ଦଶଟି ହାତରେ ଦଶାୟୁଧ ଶୋଭା ପାଉଛି, ସେଇ ନାରୀ ଦନୁଜ ସମ୍ରାଟ ମହିଷାସୁରଙ୍କର ରାଣୀ ହେବା ପାଇଁ ଯୋଗ୍ୟା। ଆପଣ ଆଜ୍ଞା ଦେଲେ ଆମେ ଯାଇ ସେ ନାରୀକୁ ଧରି ଆଣିବୁ। ଆଜ୍ଞା ଏ କଥା ଶୁଣି ବୀର ମହିଷାସୁର ଡାକିଲା ସେନାପତି ଚିକ୍ଷୁର, ପ୍ରୟୋଜନ କର ଯୁଦ୍ଧ ଆଣ ହେ ସତର ହେ। ସେହି ନାରୀ ପ୍ରୟୋଜନ ଏକାନ୍ତ ମୋହର ହେ। ସେ ସୁନ୍ଦରୀକୁ ଯାଅ ଧରି ଆଣିବ ମୋର ରାଜ ଅନ୍ତପୁରକୁ। ଦୈତ୍ୟ ସମ୍ରାଟ ଠାରୁ ଆଦେଶ ପାଇ ସେନାପତି ଚିକ୍ଷୁର ଅନୁଚର ମାନଙ୍କୁ ନେଇ ଯାଇ ଜଙ୍ଗଲ ଭିତରେ ପହଞ୍ଚିଗଲା। ଏବଂ ଦୁର୍ଗାଙ୍କ ନିକଟରେ ପହଞ୍ଚି ଡାକୁଛି ରେ ସୁନ୍ଦରୀ ରାଣୀ ହୋଇ ଦୈତ୍ୟପୁରେ ରହିବୁ ସୁଖରେ ଦୁଃଖ ପାଉଅଛୁ ରହି ଅରଣ୍ୟରେ ରେ ସୁନ୍ଦରୀ ଦୁଃଖ ପାଉଅଛୁ ରହି ଅରଣ୍ୟରେ ବୀର ମହିଷାସୁର ରାଜପ୍ରାସାଦରେ ତୁ ରାଣୀ ହୋଇ ରହିବୁ ଚାଲେ ଅକାରଣରେ ଏ ଜଙ୍ଗଲ ମାର୍ଗରେ ପରିଭ୍ରମଣ କଲେ ସୁକୋମଳ ପାଦରେ ତୋର କଣ୍ଟା ଫୁଟିବା ସାର ହେବ ଅନିନ୍ଦ୍ୟ ସୁନ୍ଦରୀ ତନୁ କାନ୍ତି ମଳିନ ପଡ଼ିଯିବ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏ କଥା ଶୁଣି ମା ଦୁର୍ଗା ଡାକୁଛନ୍ତି ହେ ବୀର ମାନେ ଯଦି ଶକ୍ତି ଅଛି ମତେ ନିଅ ନତୁବା ତୁମ୍ଭେ ମାନେ ଫେରିଯାଅ ଏ କଥା ଶୁଣିବା ପରେ ଶିଖୁରର ନିର୍ଦ୍ଦେଶ କ୍ରମେ ଅନୁଚର ସୈନ୍ୟମାନେ ଯୁଦ୍ଧ ପାଇଁ ତତ୍କ୍ଷଣାତ୍ ପ୍ରସ୍ତୁତ ହୋଇଗଲେ ଏବଂ ମା ଦୁର୍ଗାଙ୍କ ସହିତ ସଂଗ୍ରାମ କଲେ ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ଯିଏ ସ୍ୱୟଂ ଜଗଜ୍ଜନନୀ ତାଙ୍କ ସହିତ ଛାର ରାକ୍ଷସ ମାନେ ବା କି ସମର କରିବେ ଧନୁର୍ବାଣେ ଧରା ସାଇ ହେଲେ ସୈନ୍ୟଗଣ ଅଷ୍ଟସେନାପତି ଆଜି ଲଭିଲେ ମରଣ ଶକ୍ତିଙ୍କ ଧନୁର୍ବାଣରେ ଅଷ୍ଟ ସେନାପତି ମୃତ୍ୟୁ ଲୋଭି ଧରାରେ ଶୋଇଲେ ସେନାପତି ଚିକ୍ଷୁର ଯାଇ ଦାନବ ସମ୍ରାଟ ମହିଷାସୁର ନିକଟରେ ସମ୍ବାଦ ଦେଲେ ହେ ରାଜା ନାରୀ ଜଣକ ସାମାନ୍ୟ ନୁହେଁ ସେଇ ବୀରା ନାରୀ ଆମର ଅଷ୍ଟ ସେନାପତିଙ୍କୁ ଆଜି ନିଧନ କଲା ଏ ବାଣୀ ଶୁଣି ମହିଷା ରଥେ ଚଢ଼ି ବୀର ବେଶେ ରଥେ ଚଢ଼ି ବୀର ବେଶେ ଅରଣ୍ୟେ ଧାଇଁଲା ଏବେ ଅରଣ୍ୟେ ଧାଇଁଲା ଏବେ ଅରଣ୍ୟେ ଧାଇଁଲା ସେନାପତି ଚିକ୍ଷୁର ଠାରୁ ଏ ଖବର ପାଇ ରାଜା ମହିଷାସୁର ସୈନ୍ୟ ସେନା ମାନଙ୍କୁ ସାଥିରେ ନେଇ ରଥାରୋହଣ କରି ଯାଇ ପହଞ୍ଚିଗଲା ଅରଣ୍ୟ ମଧ୍ୟରେ କାହିଁ ଗଲୁ ତୁ ହି ଆସ ସମ୍ମୁଖ ମୋହର ଲୋକ ଅନ୍ତପୁରେ ରାଣୀ କରି ନେବି ମୁଁ ସତ୍ୱର ଲୋକ ଏବାରେ ମୋ କବଳରୁ ତତେ କେହି ରକ୍ଷା କରିପାରିବେ ନାହିଁ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ମା ପୁଅଙ୍କ ଭିତରେ ଯୁଦ୍ଧ ଚାଲିଛି ଆଜ୍ଞା ଘଟଣାଟି ହୋଇଛି କଣ ବାଣେ ଅନ୍ଧକାର ହେଲା ଲୁଚିଲେ ଆଦିତ୍ୟ କିଏ କହିବ କିଏ ଦେବୀ କିଏ ଅବାଦୈତ୍ୟ ଆଜ୍ଞା ବାଣ ପ୍ରୟୋଗରେ ଆଚ୍ଛାଦିତ ହେଲା ଗଗନ ମଣ୍ଡଳ କିଏ ଦୈତ୍ୟ ମହିଷାସୁର କିଏ ମା ଦୁର୍ଗା ଚିହ୍ନି ହେଉନାହିଁ ଘଟଣାଟି ହେଲାଣି କଣ ମା ଦୁର୍ଗା ଆଜି ମନ ଭିତରେ ଚିନ୍ତା କଲେ ମୁଁ ବିବସନା ନହେଲେ ମହିଷାସୁରକୁ ମାରିପାରିବି ନାହିଁ ତେଣୁ ବସନ ଭୂଷଣ ତ୍ୟାଗ କରି ମା ଡାକୁଛନ୍ତି ରେ ଦାନବ ଏବାରେ ତତେ ଆଉ କେହି ରକ୍ଷା କରିପାରିବେ ନାହିଁ ମା ଦୁର୍ଗାଙ୍କର ଉଲଗ୍ନ ରୂପକୁ ଦେଖି ମହିଷା ଡାକୁଛି ମା ମୁଁ ପୁଅ ତୁ ମା ମତେ ମାରିବା ପାଇଁ ତୁ ଆଜି ଉଲଗ୍ନ ହେଲୁ ଲୋ ମୁଁ ଆଉ ଅସ୍ତ୍ର ହାତରେ ଧରିବିନି ବର୍ତ୍ତମାନ ଠୁ ଅସ୍ତ୍ର ତ୍ୟାଗ କଲି ଆଜ୍ଞା ଘଟଣାଟି ହେଲାଣି କଣ ବଜ୍ର ନିର୍ଘୋଷରେ ବାଣ ପେଷଣ କରି ଦୈତ୍ୟ ମହିଷାସୁରକୁ ଆଜି ନିଧନ କଲେ ମା ଦୁର୍ଗା ଯୋଡ଼ ହସ୍ତ ହେଇ ମହିଷାସୁର ଡାକୁଛି ମା ମତେ ଏତିକି ଦୟା କର, ମୁଁ ତୁମର ଯଜ୍ଞ ଭାଗ ନବାକୁ ଚାହୁଁନି, ମାତ୍ର ଏତିକି କାମନା। ଯଜ୍ଞ ଭାଗ ଚାହେ ନାହିଁ ନ ହୁଏ ଅମାର। ତୁମ ନିକଟରେ ରହି ପୂଜା ପାଇବି ମା। ବିନୋଦନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରି ହରି ବୋଲ। ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରି।
ଏହି କ୍ୟାସେଟ୍ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ସମ୍ରାଟ କ୍ୟାସେଟ୍ କମ୍ପାନୀ। ଆପଣମାନଙ୍କ ମନୋରଞ୍ଜନ ପାଇଁ ସମ୍ରାଟ କ୍ୟାସେଟ୍ କମ୍ପାନୀ ପ୍ରସ୍ତୁତ କରିଛନ୍ତି ଭଜନ କ୍ୟାସେଟ୍ ସୁନାବେଶ କଣ୍ଠ। ଓଡ଼ିଆ ଭଜନ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବମ୍ବେର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଜୟଶ୍ରୀ, ଗୀତିକାର ଡକ୍ଟର ଶିବକୁମାର ରଥ ଏବଂ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି। ଭଜନ କ୍ୟାସେଟ୍ ସୁନା ବେଶ
ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଣେଇ ଦେବ, ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଣେଇ ଦେବ। କାଳିଆ କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ, ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ, ହଜି ଯାଇଥିଲେ ଖୋଜି ଆଣିବ, ଭାଙ୍ଗି ଯାଇଥିଲେ ଗଢ଼େଇ ଦେବ। କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ, କାଳିଆ ପରି କିଏ ସେ ହେବ, ମୋ କାଳିଆ ପରି କିଏ ସେ ହେବ।